ଗଭୀର ଅନୁଶୀଳନକୁ ସ୍ୱାଗତ। ଆଜି ଆମେ ଗୋଟେ ମାନେ ଗୋଟେ ଭିନ୍ନ ଚିନ୍ତାଧାରା ବିଷୟରେ କଥା ହେବା। ଏଇଟା ଆସିଛି ରୂପେଶ ଦିଲ୍ସେରୁ, ରୂପେଶ ଜୈନଙ୍କ ନିଜ ଅନୁଭୂତିରୁ, ଆଉ ବିଷୟଟା ହେଲା ମୂଳର ମହତ୍ତ୍ୱ। ଆମେ ସାଧାରଣତଃ କେମିତି ସଫଳତାର ବାହାରଟା ଦେଖୁ, କିନ୍ତୁ ଭିତର କଥା ମାନେ ଯେଉଁ ଆଧାର ତାକୁ ଭୁଲିଯାଉ। ଯେମିତି ଦେଖନ୍ତୁ ଗୋଟେ ବଡ଼ ଗଛ, ଆମ ଆଖି ସିଧା ଯାଏ ତାର ପତ୍ର, ଫୁଲ, ଫଳ ଏସବୁ ଉପରକୁ, କିନ୍ତୁ ସେ ଗଛଟାକୁ ଯିଏ ମାଟି ଭିତରେ ଜାବୁଡ଼ି ଧରିଛି, ଯିଏ ପାଣି ଦେଉଛି, ସେ ଚେରଗୁଡ଼ାକ, ହଁ ସେଗୁଡ଼ାକ ତ ଦେଖାଯାଏନି, ଆଉ ଆମେ ସେଇ ମୂଳ କଥାଟାକୁ ସହଜରେ ପାସୋରି ଦେଉ। ତେବେ ଏଇ ଚିନ୍ତାଟା ଖାଲି ଗଛ ପାଇଁ ନୁହେଁ, ଆମ କାମ ଜାଗାରେ ଏମିତିକି କର୍ପୋରେଟ୍ ଦୁନିଆରେ ବି ଏହାର ବହୁତ ମହତ୍ତ୍ୱ ଅଛି। ଠିକ୍ ଅଛି, ଚାଲନ୍ତୁ ଏଇଟାକୁ ଟିକେ ଆହୁରି ଭଲ ଭାବେ ବୁଝିବା।
ହଁ, ଏଠି ଗୋଟେ ବହୁତ ମାନେ ବହୁତ ଇଣ୍ଟରେଷ୍ଟିଂ କଥା ଅଛି। ଏଇ ଯୋଉ ମୂଳ ବା ଚେର କଥା କହୁଛନ୍ତି, କର୍ପୋରେଟ୍ ଜଗତରେ ଏହାର ଅର୍ଥ ବହୁତ ବ୍ୟାପକ। ଖାଲି ଯେଉଁମାନେ ସିଧା ପ୍ରୋଜେକ୍ଟରେ କାମ କରୁଛନ୍ତି ସେମାନେ ନୁହନ୍ତି, ବରଂ ସେଇ ସବୁ ସପୋର୍ଟ ସିଷ୍ଟମ, ସେଇ ଲୋକମାନେ ଯେଉଁମାନଙ୍କର କାମ ବୋଧେ ସବୁବେଳେ ସାମ୍ନାକୁ ଆସେନି, ଯେମିତିକି ଆଡମିନିଷ୍ଟ୍ରେସନ ସପୋର୍ଟ, କିଏ କାହାକୁ ଗାଇଡ୍ କରୁଛି, ଆଗରୁ ଯେଉଁ କାମ ହେଇଛି ଯାହା ଆଜିର ସଫଳତା ପାଇଁ ବାଟ ତିଆରି କରିଛି।
ଆଚ୍ଛା, ମାନେ ଯେତେବେଳେ ଆମେ ଖାଲି ଉପରକୁ ଦେଖୁ, ତଳର ଏଇ ଭିତ୍ତିଭୂମିଟା ଆଖିରୁ ହଜିଯାଏ, କିନ୍ତୁ କର୍ପୋରେଟ୍ ଦୁନିଆରେ ଏମିତି ଅଣଦେଖା କଲେ କ'ଣ ଅସୁବିଧା ହୁଏ? ଏଇଟା କ'ଣ ଖାଲି ମୋରେଲ୍ କମେଇଦିଏ ନା ଆହୁରି କିଛି?
ନାନି, ଏହାର ପ୍ରଭାବ ବହୁତ ବେଶୀ ଆଉ ବହୁତ ଗଭୀର। ଯେତେବେଳେ ପର୍ଦ୍ଦା ପଛର କାମକୁ ରେକଗ୍ନିସନ୍ ମିଳେନି, ଏହା ଖାଲି ଇଣ୍ଡିଭିଜୁଆଲ ଲେଭେଲରେ ଲୋକଙ୍କୁ ଡିସକରେଜ୍ କରେନି, ଏହା ପୁରା ୱାର୍କ କଲଚରକୁ ଆପଣ କହିପାରିବେ ଦୁର୍ବଳ କରିଦିଏ। ଲୋକଙ୍କୁ ଲାଗେ ଯେ ତାଙ୍କ କାମର କିଛି ଭାଲ୍ୟୁ ନାହିଁ, ଫଳରେ ଟିମ୍ ୱାର୍କ, କୋଲାବୋରେସନ୍ ଏସବୁ କମିଯାଏ। ହେଲେ ଯଦି ଏଇ ଅଦୃଶ୍ୟ କାମକୁ ଚିହ୍ନି ପ୍ରଶଂସା କରାଯାଏ, ତାହେଲେ କ'ଣ ହୁଏ? ଗୋଟେ ଭରସା ଆଉ ସମ୍ମାନର ମାହୋଲ ତିଆରି ହୁଏ, ଆଉ ସମସ୍ତେ ମିଶିକି କାମ କରିବାକୁ ଆଗ୍ରହ କରନ୍ତି।
ହଁ, ଏ କଥାଟା ଶୁଣିବାକୁ ତ ବହୁତ ସହଜ ଲାଗୁଛି, କିନ୍ତୁ ପ୍ରକୃତରେ ଡେ ଟୁ ଡେ କାମ ଭିତରେ ଏଇ ଯୋଉ ମୂଳ ଭଳି କାମ, ସେଗୁଡ଼ାକୁ ଚିହ୍ନିବା ଆଉ ତାକୁ ଠିକ୍ ଭାବେ ସମ୍ମାନ ଦେବା ସତରେ କ'ଣ ଏତେ ସହଜ? ବେଳେବେଳେ ଏ କଣ୍ଟ୍ରିବ୍ୟୁସନ୍ ଏତେ ସୂକ୍ଷ୍ମ ଥାଏ ଯେ ସହଜରେ ନଜରକୁ ଆସେନି।
ଏକଦମ୍ ସତ କଥା, ଚିହ୍ନିବା ବେଳେବେଳେ କଷ୍ଟ ହୁଏ, ବିଶେଷ କରି ଯେତେବେଳେ ସମସ୍ତେ ବ୍ୟସ୍ତ। ସେଥିପାଇଁ ଟିକିଏ କନ୍ସିୟସ୍ ଏଫର୍ଟ ଦରକାର, ମାନେ ଜାଣିଶୁଣି ଚେଷ୍ଟା କରିବାକୁ ପଡ଼ିବ। ଏଇଟା ଖାଲି ଫର୍ମାଲ ଆୱାର୍ଡ କି ରେକଗ୍ନିସନ୍ କଥା ନୁହେଁ, ସାଧାରଣ କଥାବାର୍ତ୍ତାରେ, ମିଟିଂରେ, ଏମିତି ବି କାହାର ଛୋଟ ହେଲେ ବି ଗୁରୁତ୍ୱପୂର୍ଣ୍ଣ କାମକୁ ଏକ୍ନଲେଜ୍ କରିବା, ଏଇଟା ଗୋଟେ କଲଚରର କଥା ଯାହାକୁ ଉପରୁ ତଳୁ ଯାଏ ସମସ୍ତେ ଆପଣେଇବା ଦରକାର।
ତାହେଲେ ମୋଟାମୋଟି ଭାବେ ଏ ଆଲୋଚନାରୁ ଆମେ କ'ଣ ବୁଝିଲେ? ସଫଳତା ମାନେ ଖାଲି ଯାହା ଚକ୍ଚକ୍ କରୁଛି ସେଇଆ ନୁହେଁ, ବରଂ ତା ଭିତ୍ତିଭୂମିରେ ଯେସବୁ କାମ ଲୁଚି ରହିଛି ସେସବୁର ମିଶ୍ରଣ। ସେଇ ଅଦୃଶ୍ୟ କିନ୍ତୁ ଜରୁରୀ ଯୋଗଦାନକୁ ଚିହ୍ନିବା, ସ୍ୱୀକୃତି ଦେବା, ତାକୁ ମୂଲ୍ୟ ଦେବା, ଏଇଟା ଗୋଟେ ଭଲ ପରିବେଶ ପାଇଁ ନିହାତି ଜରୁରୀ, ସେ କର୍ପୋରେଟ୍ ଜୀବନ ହେଉ କି ଆମ ନିଜ ଜୀବନ।
ହଁ, ଆଉ ଏଇଟା ଆମକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବି ପଚାରୁଛି। ଆମେ ନିଜ ନିଜ ଜାଗାରେ, ଅଫିସରେ ହେଉ, ଘରେ ବା ସମାଜରେ, ଏଇ ମୂଳ ବା ଚେର୍ ଭଳି କାମ କରୁଥିବା ଲୋକଙ୍କୁ ବା ପ୍ରସେସ୍ଗୁଡ଼ିକୁ କେମିତି ଆହୁରି ଭଲ ଭାବେ ଚିହ୍ନଟ କରିପାରିବା, ଆଉ ଚିହ୍ନି ସାରିଲା ପରେ କେମିତି ତାଙ୍କୁ ଠିକ୍ ଭାବରେ ସମ୍ମାନ ଦେଇପାରିବା।
ଏ ଯୋଉ ମୂଳ ଚିନ୍ତାଧାରା ବିଷୟରେ ଆମେ କଥା ହେଲେ, ମୂଳର ମହତ୍ତ୍ୱ, ଏଇଟା ଆସିଛି ରୂପେଶ ଦିଲ୍ସେରୁ, ମାନେ ହୃଦୟରୁ ରୂପେଶ। ଏହା ହେଉଛି ରୂପେଶ ଜୈନଙ୍କ ନିଜ ଜୀବନର ଅନୁଭୂତି। ତାଙ୍କ କର୍ପୋରେଟ୍ କାମରୁ ଆଉ ସାଧାରଣ ଜୀବନରୁ ସେ ଯାହା ସବୁ ଶିଖିଛନ୍ତି, ସେହିସବୁ ଚିନ୍ତାର ଏକ ଅଂଶ। ଏହି ଦୃଷ୍ଟିକୋଣ ଆମକୁ ସଫଳତାକୁ ଗୋଟେ ଅଲଗା ଆଉ ପୂର୍ଣ୍ଣାଙ୍ଗ ଭାବରେ ଦେଖିବାକୁ ସାହାଯ୍ୟ କରେ।